ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତୀୟ ସେନାବାହିନୀର ଭିଜନ 2047କୁ ଉନ୍ମୋଚନ କରିବା ସହିତ ଦେଶ ନିର୍ମାଣରେ ସେନାର ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆଜି ବିହାରରେ 40,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିବିଧ ବିକାଶମୂଳକ ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ ଓ ଲୋକାର୍ପଣ। ୱାକଫ ସଂଶୋଧନ ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ସମଗ୍ର ଦେଶକୁ ଖୁବ୍ ଶୀଘ୍ର ନକ୍ସଲମୁକ୍ତ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦୃଢ଼ୋକ୍ତି ଏବଂ ହାଇଦ୍ରାବାଦଠାରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଖଣିଜ ବ୍ଲକର ଷଷ୍ଠ ପର୍ଯ୍ୟାୟ ନିଲାମର ଶୁଭାରମ୍ଭ କରିବେ କୋଇଲା ଓ ଖଣି ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ସେନାବାହିନୀର ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଆଜି କୋଲକାତାର ବିଜୟଦୁର୍ଠାରେ ଭାରତୀୟ ସେନା ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟରେ କମାଣ୍ଡରସ୍ତରୀୟ ଯୁଗ୍ମ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ମୋଦି ଏହି ଅବସରରେ ଦେଶ ନିର୍ମାଣ ଦିଗରେ ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତୀୟ ସେନାବାହିନୀର ଭିଜନ 2047କୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଚଳିତ ସମ୍ମିଳନୀର ବିଷୟବସ୍ତୁ ରହିଛି ସଂସ୍କାରର ବର୍ଷ, ଭବିଷ୍ୟତ ଲାଗି ରୂପାନ୍ତରୀକରଣ। ଏହି ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତି ସହିତ ସେନାର ତିନି ବାହିନୀ ମଧ୍ୟରେ ସମନ୍ୱୟ ଓ ଆଧୁନିକୀକରଣ ଆଦି ପ୍ରମୁଖ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ 40,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପୁର୍ଣ୍ଣିଆ ଜିଲ୍ଲା ଅନ୍ତର୍ଗତ ଗୁଲାବବାଗର ସିସାବାଡ଼ିଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ବିହାରବାସୀଙ୍କ ଜୀବନଧାରଣର ମାନକୁ ଅଧିକ ସୁଗମ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି। ବିହାରର ଏହି ବହୁବିଧ କଲ୍ୟାଣକାରୀ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି,
ବିହାର କେ ବିକାଶ କେ ଲିଏ କରିବ 40,000 କରୋଡ଼ ରୁପିଆ କି ପରିୟୋଜନାଓ କା ଲୋକାର୍ପଣ ଔର ଶିଳାନ୍ୟାସ ହୁଆ ହେ। ରେଲ, ଏୟାରପୋର୍ଟ, ବିଜଲି, ପାଣି ସେ ଜୁଡ଼ି ପରିୟୋଜନାଏ ସୀମାଞ୍ଚଳ କେ ସପ୍ନୋ କୋ ପୂରା କରନେ କା ମାଧ୍ୟମ ବନେଗି। ଆଜ ୟହାଁ 40,000 ସେ ଜ୍ୟାଦା ଲାଭାର୍ଥିଓ କୋ ପିଏମ୍ ଆବାସ ଯୋଜନା କେ ତହତ ପକ୍କା ଘର ଭି ମିଲା ହେ। ଇନ 40,000 ପରିବାରୋ କେ ଜୀବନ ମେ ଆଜ ଏକ ନଈ ଶୁରୁଆତ ହୁଇ ହେ।
ଆଜି ପୂର୍ଣ୍ଣିଆଠାରେ ନବନିର୍ମିତ ବିମାନ ବନ୍ଦରକୁ ଉଦ୍ଘାଟନ କରି ସେ କହିଛନ୍ତି, ବର୍ତ୍ତମାନ ଦେଶର ବିମାନ ଚଳାଚଳ ମାନଚିତ୍ରରେ ପୂର୍ଣ୍ଣିଆ ସ୍ଥାନ ପାଇଛି, ଏଣିକି ଏଠାରୁ ଦେଶର ଅନ୍ୟ ଭାଗକୁ ବିମାନ ଯାତ୍ରା ସୁଗମ ହୋଇପାରିବ। ବିହାରର ଜାତୀୟ ମଖାନା ବୋର୍ଡର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ସେଠାରେ ଏହି ବୋର୍ଡ ସ୍ଥାପନ କରିବେ ବୋଲି ପୂର୍ବରୁ ସେ ବିହାରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମଖାନା ଓ ବିହାର ମଧ୍ୟରେ ଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି, ଦେଶର ମୋଟ ମଖାନା ଉତ୍ପାଦନ ମଧ୍ୟରୁ ବିହାରର ପ୍ରାୟ 90% ଅବଦାନ ରହିଛି। ମଖାନାର ଉତ୍ପାଦନ ଓ ବିକାଶ ଉପରେ ନୂତନ ଜ୍ଞାନକୌଶଳର ପ୍ରୟୋଗ, ଅମଳ ପରବର୍ତ୍ତୀ ପରିଚାଳନା ପ୍ରକ୍ରିୟାକୁ ସୁଦୃଢ଼ କରିବା, ପ୍ରକ୍ରିୟାକରଣ ଏବଂ ଉନ୍ନତମାନ ବଜାୟ ରଖିବା, ବଜାର ସୁବିଧା ସହିତ ରପ୍ତାନୀର ସୁଯୋଗ ସୃଷ୍ଟି କରିବା ଆଦି ସୁବିଧା ଏହି ବୋର୍ଡ ମାଧ୍ୟମରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।
ବିହାର କେ କିସାନୋ କେ ପାସ ଆୟ କା ଏକ ସାଧନ ମଖାନେ କି ଖେତୀ ଭି ରହା ହେ। ମୈନେ ବିହାର କେ ଆପ ଲୋଗୋ ସେ ରାଷ୍ଟ୍ରୀୟ ମଖାନା ବୋର୍ଡ କେ ଗଠନ କା ବାୟଦା କିୟା ଥା। କେନ୍ଦ୍ର ସରକାର ନେ କଲ ହି ରାଷ୍ଟ୍ରୀୟ ମଖାନା ବୋର୍ଡ କେ ସ୍ଥାପନା କେ ଲିଏ ନୋଟିଫିକେସନ ଜାରି କର ଦିଆ ହେ। ମଖାନା କିସାନୋ କୋ ମଖାନେ କି ଅଚ୍ଛି କିମତ ମିଲେ, ଟେକ୍ନୋଲୋଜି କା ଇସ୍ତେମାଲ ବଢାୟା ଜାଏଗା, ରାଷ୍ଟ୍ରୀୟ ମଖାନା ବୋର୍ଡ ଇସକେ ଲିଏ ନିରନ୍ତର କାମ କରେଗା। ମଖାନା ସେକ୍ଟର କେ ବିକାଶ କେ ଲିଏ ହମାରୀ ସରକାର ନେ କରିବ 450 କରୋଡ଼ ରୁପିଏ କି ଯୋଜନା କୋ ମଞ୍ଜୁର କିୟା।
ଶକ୍ତି କ୍ଷେତ୍ରକୁ ରାଜ୍ୟରେ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆଜି ଭାଗଲପୁରର ପିରପାଇଣ୍ଟିଠାରେ 2,400 ମେଗାୱାଟ ଶକ୍ତିସମ୍ପନ୍ନ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା 2,680 କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କୋଶି ମେଚି ଆନ୍ତଃ ନଦୀ ସଂଯୋଗୀକରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲାଗି ମଧ୍ୟ ଆଜି ଶ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି। ରେଳ କ୍ଷେତ୍ରରେ ଯାତାୟାତକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବିବିଧ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିବା ସହିତ ନୂତନ ଟ୍ରେନ୍ଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଏ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି,
ଇସ୍ ପୁରେ କ୍ଷେତ୍ର କୋ ଆଧୁନିକ ହାଇଟେକ୍ ରେଲ ସେବାଓ ସେ ବି ଯୋଡ଼ା ଯା ରହା ହେ। ଆଜ ଅରରିଆ ଗଲଗଲିଆ ନଈ ରେଲ ଲାଇନ କା ଉଦ୍ଘାଟନ ହୁଆ ହେ। ବିକ୍ରମଶିଲା କଟରିଆ ନଈ ରେଲ କା ଶିଳାନ୍ୟାସ ଭି କିୟା ଗୟା। ବକ୍ସଲ ଭାଗଲପୁର हाई स्पीड कॉरिडोर के मोकामा मुंगेर सेक्शन को मंजूरी दे दी है। इससे मुंगेर जमालपुर भागलपुर जैसे इंडस्ट्रियल हब को बहुत फायदा होगा। सरकार ने भागलपुर दुमका रामपुर हाट रेल लाइन के दोहरीकरण को भी मंजूरी दे दी है।
आपण माने संवाद सुनुचंती आकाशवाणी रो। वाकफ संशोधन आईन 2025 कार्यकारिता उपरे स्थगितादेश जारी करिबा लागि सर्वोच्च अदालत अग्राह्य करिछन्ति। तेबे आईनर केतक धारार कार्यकारिता उपरे सुप्रीमकोर्ट मध्यवर्तीकालीन निषेधादेश जारी करिछन्ति। प्रधान विचारपति जस्टिस बी आर गवाई और जस्टिस अगस्टिन जर्ज मसीहंकु नेइ गठित खण्डपीठ एही निष्पत्ति प्रदान करिछन्ति। तेबे क्रमागत 5 वर्ष धरि मुस्लिम धर्म पालन करिथिबा व्यक्तिविशेषक क्षेत्रे वाकफ बोर्डकु सम्पत्ति प्रदान संक्रांत धारा उपरे सर्वोच्च अदालत मध्यवर्तीकालीन निषेधादेश जारी करिछन्ति। राज्य सरकार एने नीति प्रणयन करिबा पर्यंत एही निषेधादेश बलवत्तर रहिबा नै अदालत स्पष्ट करिछन्ति। वाकफ संशोधन बिल उपरे सुप्रीमकोर्टको रायकु आज संख्यालघु व्यापार मंत्री किरण रिजिजु स्वागत करिछन्ति। मुम्बईठारे गणमाध्यम सहित कथाबार्ता बेले निजर प्रतिक्रिया दै से कहिछन्ति, संसदर इतिहासरे सर्वाधिक समयर आलोचना परे एही बिल पारित होइछि। एहाद्वारा समग्र मुसलमान संप्रदाय उपकृत हेबे बोली श्री रिजिजु जो कहते।
सुप्रीम कोर्ट ने वक्फ अमेंडमेंट एक्ट को पूरा सुनवाई करके जो आज ऑर्डर पास किया है, मैं इसका स्वागत करता हूँ। वक्फ अमेंडमेंट एक्ट में जो प्रावधान है वो संपूर्ण रूप से पूरे मुस्लिम कौम के लिए फायदा पहुंचाने वाला है, और वक्फ बोर्ड के माध्यम से जो कब्जा करते थे वो भी बंद हो जाएगा, और वक्फ प्रॉपर्टी से जो भी फायदा होगा वो मुस्लिम महिलाओं के लिए, मुसलमानों में भी जो गरीब है उनके लिए काम आने वाला है।
स्वराष्ट्र मंत्री अमित शाह कहिछन्ति, आज सीआरपीएफ कोबरा बैटालियन और झारखंड पुलिस मिलित भावे हजारीबाग ठारे नक्सल विरोधी ऑपरेशन रे एक उल्लेखनीय सफलता मिलिछि। सामाजिक गणमाध्यम रे पोस्ट करि श्री शाह कहिछन्ति, एही ऑपरेशन रे कुख्यात नक्सल कमांडर सहदेव सोरेन निहत होइछि। सहदेव लागि 1 कोटी टंकार नगद पुरस्कार राशि घोषणा करा जायथिला। एतिसहित अन्य 2 सहयोगी रघुनाथ हेम्ब्रम और वीरसेन गांझु जहांको नामरे मध्य आर्थिक पुरस्कार राशि घोषणा करा जायथिला, सेमानकर मध्य मृत्यु होइछि बोली श्री शाह कहिछन्ति। उत्तर झारखंड रो बोकारो अंचलरो नक्सलवाद संपूर्ण रूपे शेष होइछि बोली स्वराष्ट्रमंत्री कहिबा सहित, समग्र देशकु खूब शीघ्र नक्सल समस्यारु मुक्त कराजिबो बोली दृढ़ोक्ति प्रकाश करिछन्ति। कोइला और खनि मंत्री जी किशन रेड्डी आसंताकाली हैदराबाद ठेरे गुरुत्वपूर्ण और रणनैतिक खनिज ब्लक्र षष्ठ पर्याय निलामर शुभारंभ करिबे। एही पर्यायर विभिन्न राज्यर 4 ब्लक्कु अंतर्भुक्त कराजायछि। एपर्यंत 5 पर्यायर विभिन्न राज्यर थिबा 34 ब्लक्कु निलाम कराजाय सारिछि, एवं एथिरु आसुथिबा राजस्व संप्रक्त राज्य सरकारक राजकोषकु जाउछि बोली कोइला खोली मंत्रालय पक्षर् दिया एक विवृत्ति में कहुई। आकाशवाणी द्विभाषिक फोन इन कार्यक्रम पब्लिक स्पीकर आज रात 9:30 मशाबाहित रोगर कारण और निराकरण संपर्क में प्रसार कर। राष्ट्रीय भूताणुवाहित रोग नियंत्रण केन्द्र निर्देशक डॉक्टर तनु जैन और ग्रेटर नोएडा सरकारी आयुर्विज्ञान प्रतिष्ठान सहकारी प्रोफेसर डॉक्टर सुप्रकाश मंडल आलोचन अंशग्रहण करेंगे। कार्यक्रम समय श्रोता प्रश्न पचारिपारे, एथपाई से 0112371717 और 0112331444 नंबर को डायल करने को पड़ व्यतीत श्रोता 9289094044 नंबर को व्हाट्सएप और सामाजिक गणमाध्यम एक्स रे हैशटैग आस्क एआर माध्यम रे प्रश्न पचारिपारे। चलित बर्ष स्वाधीनता दिवस अवसर में ऐतिहासिक लालकिल्लार अभिभाषण देवा समय प्रधानमंत्री नरेन्द्र मोदी दीपावली सुधा आगामी पीढ़ी लगी वस्तु और सेवाकर जीएसटी संस्कार कार्यकारी होगा संपर्क में घोषणा करते। चलित मास 3 में अनुष्ठित जीएसटी परिषद बैठक में विभिन्न क्षेत्र में टिकस हार को ह्रास ग्लोव्स क्रीडा सरंजाम साधारण व्यायाम करने लगे आवश्यक यंत्रपाति समेत विभिन्न क्रीडा उपकरण उपरे जीएसटी हार 12% रु 5% को ह्रास करा जायछि। यहा द्वारा एही सबु उपकरण जनसाधारण को केवल सुलभ मूल्य रे उपलब्ध हेबो नै बरंग क्रीडा माध्यम रे बाल्यावस्था को अधिक प्रोत्साहित करा जाय पारिबो। मुख्य संवाद गुडी का पुणी थरे। भारतीय सेनाबाहिनी रो विजन 2047 को उन्मोचन करबा सहित देश निर्माण रे सेनार अवदान संपर्क रे आलोकपात करिछन्ति प्रधानमंत्री। प्रधानमंत्री आज बिहार रे 40,000 कोटी रु ऊर्ध टंका मूल्य विविध विकासमूलक प्रकल्प करिछन्ति शिलान्यास और लोकार्पण। वाकफ संशोधन आईन कार्यकारिता उपरे स्थगितादेश जारी करिबाकु अग्राह्य कले सुप्रीमकोर्ट। समग्र देशको खूब शीघ्र नक्सलमुक्त कराजिबो बोली स्वराष्ट्र मंत्रीको दृढ़ोक्ति। एवं हैदराबाद ठारे आसंताकाली गुरुत्वपूर्ण और रणनीतिक खनिज ब्लक्र षष्ठ पर्याय निलामर शुभारंभ करिबे कोइला और खनि मंत्री। संवाद शेष होला।